ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার আপনার বহুমূল্য সময় দিয়ে আজির এই কার্যক্রম শুণবা নিমন্তে রেডিও পাখে অপেক্ষা করে বসি জাঁ আমি বিশেষ খুশি। প্রভু আপনার আশীর্বাদ করতু, আহরি আত্মিক জীবনে বর্ধিষ্ণু করতু। আপনার এই কার্যক্রম নিয়মিত শুণবা সঙ্গে সঙ্গে ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାର ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ମଧ୍ୟ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ, ତୁମର ଅନୁଗ୍ରହ ପାଇଁ। ପ୍ରଭୁ, ଆମେ ଜାଣୁ ତୁମେ ଆମମାନଙ୍କ ଜୀବିତ ଈଶ୍ୱର। ପ୍ରଭୁ, ତୁମେ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକ ଦୁଃଖ ସମସ୍ୟା ତୁମେ ଦୂର କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଗୀତ ସଂହିତା 35 ପର୍ବଠାରୁ ଆରମ୍ଭ କରି 37 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ଯିବା। ଏହି 35 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଦାଉଦ ତାହାଙ୍କର ଶତ୍ରୁମାନଙ୍କ ହସ୍ତରୁ ଉଦ୍ଧାର ପାଇବା ନିମନ୍ତେ ପ୍ରାର୍ଥନା କଲେ। ଏହି ଗୀତଟି ଦାଉଦ ସାଉଲଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ସମୟରେ ଲେଖିଥିଲେ। ପ୍ରଥମ ସାମୁଏଲ ପୁସ୍ତକ ତାହାର 24 ପର୍ବ ଏହି ଗୀତର ପୃଷ୍ଠଭୂମି ସମ୍ଭବତଃ ପ୍ରଦାନ କରେ। ଏହା ଥିଲା ନ୍ୟାୟବାନ ଈଶ୍ୱରଙ୍କ ନିକଟରେ ନିଜର ଶତ୍ରୁମାନଙ୍କ ଉପରେ ଓ ତାଡ଼ନାକାରୀମାନଙ୍କ ଉପରେ ଈଶ୍ୱରଙ୍କ ବିଚାର ବର୍ତ୍ତାଇବା ନିମନ୍ତେ ଦାଉଦଙ୍କର ଶକ୍ତିଯୁକ୍ତ ପ୍ରାର୍ଥନା। ଦାଉଦ ଯେତେବେଳେ ଏହି ଗୀତଟି ଲେଖିଥିଲେ ସେତେବେଳେ ସେ ଭୟଙ୍କର ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ। ସେ ସାଉଲଙ୍କ ହସ୍ତରୁ ରକ୍ଷା ପାଇବା ନିମନ୍ତେ ଦୌଡ଼ି ପଳାଇ ଯାଇଥିଲେ। ତଥାପି ସେ ସାଉଲଙ୍କୁ ବଧ କରିବା ନିମନ୍ତେ ସୁଯୋଗ ପାଇଲେ ମଧ୍ୟ ତାହାଙ୍କୁ ବଧ ନ କରି ଛାଡ଼ି ଦେଉଥିଲେ, କାରଣ ସେ ଈଶ୍ୱରଙ୍କ ହସ୍ତରେ ତହିଁର ନିଷ୍ପତ୍ତି ଛାଡ଼ି ଦେଇଥିଲେ। ଆଉ ସାଉଲ ମଧ୍ୟ ଜାଣିଥିଲେ ଯେ ଦାଉଦ ତାହାଙ୍କୁ ବଧ ନ କରି ଛାଡ଼ି ଦେଉଥିଲେ, ଓ ଈଶ୍ୱର ଯେ ଦାଉଦଙ୍କ ହସ୍ତରେ ରାଜ୍ୟଭାର ସମର୍ପଣ କରିଅଛନ୍ତି ଓ ସେ ଯେ ସାଉଲଙ୍କଠାରୁ ଅଧିକ ଧାର୍ମିକ ତାହା ସେ ନିଜେ ଦାଉଦଙ୍କ ନିକଟରେ ମଧ୍ୟ ପ୍ରକାଶ କରିଥିଲେ। ମାତ୍ର ତଥାପି ସେ ଦାଉଦଙ୍କ ପ୍ରତି ଶତ୍ରୁତା ଆଚରଣ କରି ତାହାଙ୍କୁ ରାଜା ହେବା ନିମନ୍ତେ ସୁଯୋଗ ଦେଉନଥିଲେ। ଦାଉଦଙ୍କର ଏହି ପ୍ରାର୍ଥନା କେବଳ ବ୍ୟକ୍ତିଗତ ପ୍ରାର୍ଥନା ନଥିଲା, ମାତ୍ର ଏହା ମଧ୍ୟ ଭାବବାଣୀ ସମ୍ବନ୍ଧୀୟ ପ୍ରାର୍ଥନା ଥିଲା। ଦାଉଦଙ୍କର ତାଡ଼ନାପ୍ରାପ୍ତ ହେବାର ବିଷୟ ଆଗାମୀ ମହାକ୍ଲେଶର ସମୟରେ ଇସ୍ରାଏଲ୍ର ଅବଶିଷ୍ଟାଂଶଙ୍କ ପ୍ରତି ଘଟିବାକୁ ଥିବା ତାଡ଼ନାର ପ୍ରତିଛବି। ସେହି ନ୍ୟାୟ ବିଚାର ପାଇବା ନିମନ୍ତେ କାତରୋକ୍ତି କରିବାର ଉତ୍ତର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ କରିବାର ସମୟରେ ଦିଆଯିବ। ସେ ସେହି ସମୟରେ ନ୍ୟାୟ ବିଚାର ସାଧନ କରି ତାହାଙ୍କର ମନୋନୀତ ଲୋକମାନଙ୍କୁ ଉଦ୍ଧାର କରିବେ ଓ ସେ ଆଜି ମଧ୍ୟ ତାହାଙ୍କର ଲୋକମାନଙ୍କୁ ଉଦ୍ଧାର କରନ୍ତି। ଗୀତ ସଂହିତା 35 ପର୍ବର ପ୍ରଥମ 5 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ଯେଉଁମାନେ ମୋ ସଙ୍ଗେ ବିବାଦ କରନ୍ତି ତୁମେ ସେମାନଙ୍କ ସଙ୍ଗେ ବିବାଦ କର, ଯେଉଁମାନେ ମୋ ସଙ୍ଗେ ଯୁଦ୍ଧ କରନ୍ତି ତୁମେ ସେମାନଙ୍କ ସଙ୍ଗେ ଯୁଦ୍ଧ କର, ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ, ମଧ୍ୟ ବର୍ଷା ଧରି ମୋ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର, ମୋ ପ୍ରାଣକୁ କୁହ ଆମ୍ଭେ ତୁମର ପରିତ୍ରାଣ, ମୋ ପ୍ରାଣର ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହୁଅନ୍ତୁ, ମୋହର ଅନିଷ୍ଟ ଚିନ୍ତକମାନେ ବିମୁଖ ଓ ଘାବରା ହେଉନ୍ତୁ, ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ। ଦାଉଦ ଏହି ବିଚାର ସଦାପ୍ରଭୁଙ୍କ ହସ୍ତରେ ଛାଡ଼ିଦେଲେ ଯେପରି ସେ ତହିଁର ବିଚାର କରନ୍ତି, କାରଣ ରୋମିଓ 12 ପର୍ବର 19 ପଦରେ ଲେଖା ଅଛି, କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ, ଯେହେତୁ ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ତେଣୁ ଦାଉଦ ନିଜେ ତହିଁର ପ୍ରତିଶୋଧ ନ ନେଇ ପ୍ରଭୁଙ୍କ ହସ୍ତରେ ଛାଡ଼ି ଦେଉଛନ୍ତି, ଯେପରି ପ୍ରଭୁ ତାହାର ବିଚାର କରନ୍ତି। ଏହାପରେ 35 ପର୍ବର 6 ପଦରୁ 8 ପଦ ମଧ୍ୟରେ ଲେଖା ଅଛି, ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, ପୁଣି ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ, ଯେହେତୁ ସେମାନେ ଅକାରଣରେ ମୋ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇ ଅଛନ୍ତି, ସେମାନେ ଅକାରଣରେ ମୋ ପାଇଁ ଖାତ ଖୋଳିଅଛନ୍ତି, ଅଜ୍ଞାତ ସ୍ଥାନରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ, ସର୍ବନାଶ ସହିତ ସେ ତହିଁ ମଧ୍ୟରେ ପଡ଼ୁ। ମୁଁ ଭାବେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ଏ ପ୍ରକାର ପ୍ରାର୍ଥନା କରିବା ଅସଙ୍ଗତ ବୋଲି ବୋଧ ହୋଇପାରେ, ଯେହେତୁ ଈଶ୍ୱର ଆମମାନଙ୍କୁ କହିଛନ୍ତି ସେହି ସମସ୍ତ ବିଷୟ ଆମେ ତାହାଙ୍କ ହସ୍ତରେ ସମର୍ପଣ କରୁ। କିନ୍ତୁ ଆପଣ ଯଦି ଭାବନ୍ତି ଯେ ଈଶ୍ୱର ଦୁଷ୍କର୍ମକାରୀମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଉନାହାନ୍ତି, ତାହେଲେ ଆପଣ ଭୁଲ କରୁଅଛନ୍ତି। ସେ କୌଣସି ମୁଖାପେକ୍ଷା ନ କରି ତହିଁର ବିଚାର କରିବେ, ସେ ନ୍ୟାୟରେ, ଧର୍ମରେ ଓ ପବିତ୍ରତାର ସହିତ ତହିଁର ବିଚାର କରିବେ। ଆମେ ତାହାଙ୍କ ହସ୍ତରେ ତାହା ସମର୍ପଣ କରିବା ଦ୍ୱାରା ଠିକ୍ କରୁ, କାରଣ ସେ ଏହାର ବିଚାର ଆମମାନଙ୍କ ଅପେକ୍ଷା ଅଧିକ ସତ୍ୟରେ ଓ ନ୍ୟାୟରେ ସାଧନ କରନ୍ତି ଓ ତାହାଙ୍କ ବିଚାର ଯଥାର୍ଥ। ବର୍ତ୍ତମାନ ଶୁଣନ୍ତୁ ଦାଉଦ ସେହି ପ୍ରାର୍ଥନା କରିସାରିବା ପରେ କ'ଣ କହନ୍ତି। 9-10 ମଧ୍ୟରେ ଲେଖା ଅଛି, ଆଉ ମୋର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ, ମୋର ଅସ୍ଥି ସକଳ କହିବ ହେ ସଦାପ୍ରଭୁ ତୁମ୍ଭ ତୁଲ୍ୟ କିଏ ଅଛି, ତୁମ୍ଭେ ଦୁଃଖିକି ତାହା ଅପେକ୍ଷା ବଳବାନ ଲୋକଠାରୁ, ମଧ୍ୟ ଦୁଃଖୀ ଓ ଦିନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ। ଦେଖନ୍ତୁ ଏହି ସମୟରେ ଦାଉଦ ଅତି ଦରିଦ୍ର ହୋଇଯାଇଥିଲେ। ଯେତେବେଳେ ସେ ପ୍ରାନ୍ତର ମଧ୍ୟରେ ଥିଲେ ସେତେବେଳେ ତାହାଙ୍କ ନିକଟକୁ ଋଣଗ୍ରସ୍ତ, ଛୋଟା ଓ ଦୁଃଖଗ୍ରସ୍ତ ଲୋକମାନେ ଆସି ତାହାଙ୍କର ସଙ୍ଗୀ ହୋଇଥିଲେ ଓ ସେମାନେ ତାହାଙ୍କର ଦୁଃଖରେ ମଧ୍ୟ ଅଂଶୀ ହୋଇଥିଲେ, ମାତ୍ର ଈଶ୍ୱର ସେମାନଙ୍କ ସହିତରେ ଥିଲେ ଓ ସେ ଦାଉଦଙ୍କ ସଙ୍ଗରେ ଥିଲେ ଓ ସେ ତାହାଙ୍କୁ ସେହି ଦରିଦ୍ରତାରୁ ଉଦ୍ଧାର କଲେ। 35 ପର୍ବର 16 ପଦରେ ଲେଖା ଅଛି, ଭୋଜରେ ପାଷଣ୍ଡ ଉପହାସମାନଙ୍କ ପରି ସେମାନେ ମୋ ଉପରେ ଦନ୍ତ ଘର୍ଷଣ କଲେ। ଦାଉଦ ଏହି ସମୟରେ ସାଉଲଙ୍କଠାରୁ ଦୌଡ଼ି ପଳାଇଯାଇ ନିଜକୁ ଲୁଚାଉଥିବାରୁ ଅନେକ ତାହାଙ୍କୁ ପରିହାସ କରୁଥିଲେ। ସେମାନେ ମଧ୍ୟ ତାହାଙ୍କୁ ଏହିପରି କହିଥାଇପାରନ୍ତି, ହେଇ ଦେଖୁଛ ସେ ପଲିଷ୍ଟିୟ ବୀର ଗଲିଆତକୁ ବଧ କଲେ, ମାତ୍ର ସେ ସାଉଲ ରାଜାଙ୍କୁ ଭୟ କରୁଅଛନ୍ତି, ଆଉ ତାହାଙ୍କୁ ଭୟ କରି ନିଜକୁ ଲୁଚାଉଛନ୍ତି। ପ୍ରିୟ ବନ୍ଧୁ, ଯଦିଓ ଧାର୍ମିକ ଅନ୍ୟମାନଙ୍କ ନିକଟରେ ନିନ୍ଦାର ପାତ୍ର ହୁଏ, ପରିହାସିତ ହୁଏ, ଶତ୍ରୁ ତାହାର କ୍ଲେଶ ତଥା ଦୁଃଖ ଦେଖି ଆନନ୍ଦ କରେ, ମାତ୍ର ଶେଷରେ ତାହାର ଜୟ ହୁଏ ଓ ସେ ଉଦ୍ଧାର ପାଏ, ଯାହାକି ଆମେ ଦାଉଦଙ୍କ ଜୀବନରୁ ଲକ୍ଷ୍ୟ କରୁ। ସେହି ଈଶ୍ୱରଙ୍କ ରାଜ୍ୟରେ ସେ ତହିଁର ପୁରସ୍କାର ପ୍ରାପ୍ତ ହୁଏ। ପ୍ରିୟ ବନ୍ଧୁ, ଆଜି ଆମେ ପ୍ରଭୁଙ୍କ ନିମନ୍ତେ ଯଦି ପରିହାସିତ ହେଉ, ନିନ୍ଦିତ ହେଉ, କ୍ଲେଶ ସହ୍ୟ କରୁ, ତାହେଲେ ତାହା କେବଳ ପୁରସ୍କାର ନିମନ୍ତେ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମେମାନେ ଧନ୍ୟ, ଆନନ୍ଦକର, ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର। ସେହିପରି ତ ସେମାନେ ତୁମମାନଙ୍କ ପୂର୍ବବର୍ତ୍ତୀ ଭାଓବାଦୀମାନଙ୍କୁ ତାଡ଼ନା କରିଥିଲେ। ପ୍ରିୟ ବନ୍ଧୁ, ପ୍ରଭୁଙ୍କ ନିମନ୍ତେ ଦୁଃଖ ସହ୍ୟ କରିବା, କ୍ଲେଶ ସହ୍ୟ କରିବା ସବୁଠାରୁ ଗୌରବର ବିଷୟ। ଆସନ୍ତୁ ଏହାପରେ ଛତିଶ ପର୍ବ ମଧ୍ୟକୁ ଯିବା। ଏହି ଗୀତ ଛତିଶ ପର୍ବଟି ଦୁଷ୍ଟର ଛବି ପ୍ରଦାନ କରେ। ଏହା ମନୁଷ୍ୟ ହୃଦୟର ଦୁଷ୍ଟତାକୁ ପ୍ରକାଶ କରେ। ଆପଣ ଏହା ବିଶ୍ୱାସ କରି ନ ପାରନ୍ତି, ମାତ୍ର ପ୍ରତ୍ୟେକ ମନୁଷ୍ୟର ଦୁଷ୍ଟତାର ହୃଦୟ ଅଛି। ଜିର୍ମିୟ ସତର ପର୍ବର ନଅ ପଦରେ ଲେଖା ଅଛି, ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତି କାର୍ଯ୍ୟ ରୂପେ ପୀଡ଼ିତ, କିଏ ତାହା ଜାଣିପାରେ? କିନ୍ତୁ ଈଶ୍ୱର ତହିଁର ପ୍ରତିକାର କରନ୍ତି। ତେବେ ଦେଖନ୍ତୁ ଛତିଶ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଦୁଷ୍ଟର ଅପରାଧ ମୋ ହୃଦୟ ମଧ୍ୟରେ କହେ, ପରମେଶ୍ୱର ବିଷୟ ଏକ ଭୟ ତାହାର ଚକ୍ଷୁର ଅଗୋଚର, ତାହାର ଚକ୍ଷୁ ସମ୍ମୁଖରେ ଈଶ୍ୱର ଭୟ ନଥାଏ। ରୋମିଓ ତିନି ପର୍ବର ଅଠର ପଦରେ ଲେଖା ଅଛି, ଈଶ୍ୱରଙ୍କ ଭୟ ସେମାନଙ୍କ ଆଖି ଆଗରେ ନଥାଏ, ଯେହେତୁ ସେମାନେ ଈଶ୍ୱରଙ୍କୁ ଭୟ କରନ୍ତି ନାହିଁ, ସେମାନେ ଈଶ୍ୱରଙ୍କ ବିଷୟରେ ଚିନ୍ତିତ ନୁହନ୍ତି, ତେଣୁକରି ସେମାନେ ଈଶ୍ୱରଙ୍କଠାରେ ଭୟ କରନ୍ତି ନାହିଁ କି ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତି ନାହିଁ। ଦୁଇ ପଦରେ ଲେଖା ଅଛି, କାରଣ ତାହାର ଅଧର୍ମ ପ୍ରକାଶିତ ଓ ଘୃଣିତ ହେବ ନାହିଁ ବୋଲି ସେ ଆପଣା ଦୃଷ୍ଟିରେ ଆପଣାକୁ ଭୁଲାଏ, ସେମାନଙ୍କ ଜୀବନ ଛଳନା ଓ ପ୍ରତାରଣାପୂର୍ଣ୍ଣ, ମାତ୍ର ତାହା ସବୁଦିନ ନିମନ୍ତେ ନୁହେଁ, କାରଣ ଦିନେ ଈଶ୍ୱର ତାହା ଦେଖାଇଦେବେ। ତିନି ପଦରେ ଲେଖା ଅଛି, ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନା ମାତ୍ର, ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି। ତାହାର ମୁଖ ଅଧର୍ମ ଓ ପ୍ରବଞ୍ଚନାର କଥା କହେ, ସେ କେବେ ହେଲେ ସତ୍ୟ ଓ ନ୍ୟାୟ ରକ୍ଷା କରିପାରେ ନାହିଁ। ଏହାପରେ ଚାରିପଦରେ ଲେଖା ଅଛି, ସେ ଆପଣ ଶଯ୍ୟାରେ ଅଧର୍ମ କଳ୍ପନା କରେ, ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ, ସେ ମନ୍ଦତା ଘୃଣା କରେ ନାହିଁ, ସେ ଅଧାର୍ମିକତା ଓ ମନ୍ଦତାକୁ ଭଲ ପାଏ, ସେ ନିଜ ଶଯ୍ୟାରେ ଶୋଇ ଆସନ୍ତାକାଲି ପାଇଁ କ'ଣ ଅମଙ୍ଗଳ କରିପାରିବ, କ'ଣ ମନ୍ଦତା ଘଟାଇପାରିବ, ତାହା ହିଁ କଳ୍ପନା କରେ ଓ ଯୋଜନା କରେ, ତାର ଚିନ୍ତାଧାରା ସେ ପ୍ରକାର। ବର୍ତ୍ତମାନ ଈଶ୍ୱର କିଏ ତହିଁର ଏକ ଛବି ଆମେ ଏହି ଅଂଶରେ ଦେଖିବାକୁ ପାରିବା, ଯାହାକି ଛତିଶ ପର୍ବର ପାଞ୍ଚ ପଦରୁ ବାର ପଦ ମଧ୍ୟରେ ଲେଖା ଅଛି। ଦେଖନ୍ତୁ ପାଞ୍ଚ ପଦରୁ ସାତ ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ୱର୍ଗରେ ଥାଏ, ତୁମ୍ଭର ବିଶ୍ୱସ୍ତତା ଗଗନସ୍ପର୍ଶୀ, ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ, ତୁମ୍ଭର ଶାସନ ସବୁ ମହାବାରିଧି ସ୍ୱରୂପ, ହେ ସଦାପ୍ରଭୁ, ତୁମେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ, ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ, ପୁଣି ମନୁଷ୍ୟ ସନ୍ତାନଗଣ ତୁମ୍ଭ ପକ୍ଷ ଛାୟା ତଳେ ଆଶ୍ରୟ ନିଅନ୍ତି। ଦୁଷ୍ଟ ଏ ପ୍ରକାର ଈଶ୍ୱରଙ୍କୁ ଜାଣେ ନାହିଁ, ତାହାଙ୍କ ପକ୍ଷ ଛାୟା ତଳେ ଆଶ୍ରୟ ନେଲେ ମନୁଷ୍ୟ କ'ଣ ପାଏ ତାହା ସେ ଜାଣେ ନାହିଁ, ଧାର୍ମିକତା ଜାଣେ ଓ ସେ ସେହି ପକ୍ଷ ଛାୟା ତଳେ ଆଶ୍ରୟ ନିଏ, କାରଣ ତାହାଙ୍କ ପକ୍ଷ ଛାୟା ତଳେ ସୁରକ୍ଷା, ନିରାପଦ, ବିଶ୍ରାମ ଓ ଈଶ୍ୱରଙ୍କ ପ୍ରେମର ଉଷ୍ମତା ମିଳେ। ଯେଉଁମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପକ୍ଷ ଛାୟା ତଳେ
ଆଶ୍ରୟ ନିଅନ୍ତି ସେମାନେ ବାସ୍ତବ ଭାବରେ ସୁରକ୍ଷା ପ୍ରାପ୍ତ ହୁଅନ୍ତି, ପାପରୁ ଉଦ୍ଧାର ପାଆନ୍ତି, ବିଶ୍ରାମ ପାଆନ୍ତି ଏବଂ ଈଶ୍ୱରଙ୍କ ପ୍ରେମର ବାସ୍ତବତାକୁ ସେମାନେ ଉପଲବ୍ଧି କରନ୍ତି। ଏହାପରେ ଛତିଶ ପର୍ବର ଏଗାର ବାର ପଦରେ ଲେଖା ଅଛି, ଅହଙ୍କାରୀର ଚରଣ ମୋ ବିରୁଦ୍ଧରେ ନ ଆସୁ ଓ ଦୁଷ୍ଟର ହସ୍ତ ମୋତେ ଘୋଡ଼ାଇ ନ ଦେଉ। ହେଇ ଅଧର୍ମାଚାରୀମାନେ ପତିତ ହେଲେ, ସେମାନେ ଅଧପତିତ ହେଲେ, ଆଉ ଉଠିବାକୁ ସମର୍ଥ ହେବେ ନାହିଁ। ଦାଉଦ ଈଶ୍ୱରଙ୍କର ଦୟା ଓ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରନ୍ତି, ଯେପରି ସେ ଦୁଷ୍ଟମାନଙ୍କର ହସ୍ତରେ ନ ପଡ଼ନ୍ତି। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଆଜି ସେହିପରି ପ୍ରାର୍ଥନା କରିବା ଉଚିତ। ଆଜି ଆମେ କେତେଦୂର ପ୍ରଭୁଙ୍କ ନିକଟରେ ପ୍ରାର୍ଥନାଶୀଳ ଜୀବନଯାପନ କରୁଅଛୁ? ଆଜି ଆମେ କେତେଦୂର ଈଶ୍ୱରଙ୍କର ଦୟା ଓ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରୁଅଛୁ? ନା ଆଜି ଆମେ ନିଜ ଶକ୍ତିରେ, ନିଜ ଜ୍ଞାନରେ, ନିଜ ବୁଦ୍ଧିରେ, ନିଜର ଚେଷ୍ଟାରେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ପାଇଁ ଚେଷ୍ଟା କରୁଛୁ, ମାତ୍ର ଆମମାନେ ଅଯୋଗ୍ୟ ପଦାର୍ଥ ମନୁଷ୍ୟ। କେବଳ ଈଶ୍ୱରଙ୍କ ଦୟା ଆଉ ଅନୁଗ୍ରହ ଦ୍ୱାରା ହିଁ ଆମେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବା। ତେଣୁକରି ଆମମାନଙ୍କର ପ୍ରାର୍ଥନାଶୀଳ ଜୀବନ ନିତ୍ୟାନ୍ତ ଆବଶ୍ୟକ। ଏହି ପ୍ରାର୍ଥନା ଦ୍ୱାରା ଆମେ ଶତ୍ରୁ ଉପରେ ଜୟଯୁକ୍ତ ହୋଇପାରିବା। ଏହି ପ୍ରାର୍ଥନା ଦ୍ୱାରା ଆମେ ଶୈତାନ ଉପରେ ଜୟଯୁକ୍ତ ହୋଇପାରିବା। ଏହି ପ୍ରାର୍ଥନା ଦ୍ୱାରା ଆମମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇପାରିବା। ଏହାପରେ ସଇଁତିରିଶ ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଗୀତର ମୁଖ୍ୟ ପ୍ରସଙ୍ଗ ହେଉଛି ଭବିଷ୍ୟତ ଆଶୀର୍ବାଦର ପ୍ରତିଜ୍ଞା। ଏହା ଦାଉଦଙ୍କର ଗୀତ। ଏହା ଦାଉଦଙ୍କର ଅନୁଭୂତି ଓ ଇସ୍ରାଏଲର ଅବଶିଷ୍ଟାଂଶଙ୍କ ପ୍ରତି ଭବିଷ୍ୟତ ଆଶୀର୍ବାଦର ଏକ ପ୍ରତିଜ୍ଞା। ଦେଖନ୍ତୁ ସଇଁତିରିଶ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ତୁମେ ଦୁଷ୍କର୍ମକାରୀମାନଙ୍କ ସକାଶୁ ଆପଣାକୁ ବିରକ୍ତ କର ନାହିଁ, କିଓବା ଅଧର୍ମାଚାରୀମାନଙ୍କ ପ୍ରତି ଈର୍ଷାଭାବ ବହ ନାହିଁ, କାରଣ ସେମାନେ ଘାସ ପରି ଶୀଘ୍ର କଟାଯିବେ ଓ କୋମଳ ତୃଣ ପରି ଶୁଷ୍କ ହେବେ। ଦାଉଦ ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଦୁଷ୍ଟମାନେ ଦିନେ ନା ଦିନେ ଘାସ ପରି ଶୀଘ୍ର କଟାଯିବେ, ଆଉ ସେମାନେ ଯଦିଓ ବର୍ଦ୍ଧିଷ୍ଣୁ ହୋଇପାରନ୍ତି, ସମୃଦ୍ଧିଶାଳୀ ହୋଇପାରନ୍ତି, ଧନବାନ ହୋଇପାରନ୍ତି, ମାତ୍ର ସେମାନଙ୍କର ପତନ ସୁନିଶ୍ଚିତ। ଘାସ କଟାଗଲେ କ'ଣ ହୁଏ? ନିଆଁରେ ପଡ଼େ। ତେଣୁ ପ୍ରିୟ ବନ୍ଧୁ, ଯେତେବେଳେ ଦୁଷ୍ଟମାନେ ବର୍ଦ୍ଧିଷ୍ଣୁ ହୁଅନ୍ତି, ସୁଖ ସମୃଦ୍ଧିରେ କାଳାତିପାତ କରନ୍ତି, ସେତେବେଳେ ଆମେ ସେମାନଙ୍କୁ ଦେଖି ଭୟ ପାଇବା ଉଚିତ ନୁହଁ। ଆମମାନେ ସେମାନଙ୍କୁ ଦେଖି ଈଶ୍ୱରଙ୍କର ବଚସା କରିବା ଉଚିତ ନୁହଁ। ଆମମାନେ ଈଶ୍ୱରଙ୍କୁ ପ୍ରଶ୍ନ କରିବା ଉଚିତ ନୁହଁ। ମାତ୍ର ଆମେ ଜାଣି ରଖିବା ଉଚିତ ଯେ ଦୁଷ୍ଟର ବିନାଶ ଅତିଶୀଘ୍ର ଘଟିବ। ତେଣୁକରି ଏହି ଜଗତ ମଧ୍ୟରେ ଆମେ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ ଏବଂ ଧାର୍ମିକତାର ପଥରେ ଅଗ୍ରସର ହେଉ। ସଇଁତିରିଶ ପର୍ବର ତିନି ପଦରେ ଲେଖା ଅଛି, ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର, ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ। ଏହା ଈଶ୍ୱରଙ୍କର ଏକ ପ୍ରତିଜ୍ଞା। ସେ କହନ୍ତି, ତୁମେମାନେ ଦୁଷ୍ଟମାନଙ୍କ ବିଷୟରେ ବ୍ୟତିବ୍ୟସ୍ତ ହୁଅ ନାହିଁ, ତୁମେମାନେ ମୋଠାରେ ବିଶ୍ୱାସ କର ଓ ମୁଁ ତୁମମାନଙ୍କର ଯତ୍ନ ନେବି, ମାତ୍ର ତୁମେମାନେ ବିଶ୍ୱସ୍ତତାର ଅନୁଗାମୀ ହୁଅ। ପ୍ରିୟ ବନ୍ଧୁ, ପ୍ରଭୁ ଆମମାନଙ୍କ ଜୀବନରୁ ସେହି ବିଶ୍ୱସ୍ତତା ଚାହାନ୍ତି। ଆମେ ଯେଉଁ କ୍ଷେତ୍ରରେ ରହି କାର୍ଯ୍ୟ କରୁଅଛୁ, ସେଠାରେ ଯେପରି ଆମମାନେ ବିଶ୍ୱସ୍ତତା ରକ୍ଷା କରୁ, ଏହା ହେଉଛି ପ୍ରଭୁଙ୍କ ଦୃଷ୍ଟିରେ ଅତି ଉତ୍ତମ ବିଷୟ। ଯଦି ଆମେ ବିଶ୍ୱସ୍ତତା ରକ୍ଷା ନ କରୁ, ତାହେଲେ ଆମେ କେବେ ହେଲେ ପ୍ରଭୁଙ୍କର ସେ ଆଶୀର୍ବାଦର ଅଧିକାରୀ ହୋଇପାରିବା ନାହିଁ। ଆମେ ସୁକର୍ମ କରିବା ଉଚିତ ଏବଂ ବିଶ୍ୱସ୍ତତାର ଅନୁଗାମୀ ହେବା ଉଚିତ। ଏହା ହିଁ ହେଉଛି ଧାର୍ମିକ ଲୋକମାନଙ୍କର କାର୍ଯ୍ୟକଳାପ। ସଇଁତିରିଶର ଚାରିପଦରେ ଲେଖା ଅଛି, ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର, ତହିଁରେ ସେ ତୁମ୍ଭର ମନବାଞ୍ଛା ପୂର୍ଣ୍ଣ କରିବେ। ଇସ୍ରାଏଲ ସନ୍ତାନଗଣ ନିମନ୍ତେ ଏହା ଥିଲା ଈଶ୍ୱରଙ୍କର ପ୍ରତିଜ୍ଞା। ମାତ୍ର ଏହା ଆମମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ସେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦରେ ପରିପୂର୍ଣ୍ଣ କରିବେ ଓ ଆମମାନେ ତାହାଙ୍କଠାରେ ଆନନ୍ଦ କରିବା। ବର୍ତ୍ତମାନ ଦାଉଦ ଆଉ କେତେକ ବିଷୟ ନେଇ ପ୍ରକାଶ କରନ୍ତି ଯାହାକି ଆମମାନେ କରିପାରିବା। ଦେଖନ୍ତୁ ସେହି 37 ପର୍ବର 5 ପଦରେ ଲେଖା ଅଛି, ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର, ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ। ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର। ଅନେକ ଖ୍ରୀଷ୍ଟ ବିଶ୍ୱାସୀ ସମାଲୋଚନା କରି ଈଶ୍ୱରଙ୍କୁ ଦୋଷାରୋପ କରନ୍ତି, ମାତ୍ର ସେମାନେ ନିଜକୁ ପ୍ରଭୁଙ୍କଠାରେ ସମର୍ପଣ କରନ୍ତି ନାହିଁ। ଲେଖା ଅଛି, ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ। ଆଜି କ'ଣ ଆମମାନଙ୍କର ନିର୍ଭରତା ପ୍ରଭୁଙ୍କ ଉପରେ ଅଛି କି? ମାତ୍ର ଆମେ ଦେଖୁ ଯେ ଦାଉଦଙ୍କର ନିର୍ଭରତା ପ୍ରଭୁଙ୍କ ଉପରେ ଥିଲା, ତେଣୁକରି ସେ ଯଦିଓ ସମସ୍ୟା ଆଉ ଦୁଃଖ ମଧ୍ୟ ଦେଇ ଗତି କଲେ, ମାତ୍ର ଶେଷରେ ସେ ସଫଳତାର ଅଧିକାରୀ ହେଲେ। ଏହାପରେ 37 ପର୍ବର 7 ପଦରେ ଲେଖା ଅଛି, ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ, ଯେ ନିଜ ମାର୍ଗରେ କୃତକାର୍ଯ୍ୟ ହୁଏ, ଯେଉଁ ଜଣ କୁସଂକଳ୍ପ ସାଧନ କରେ ତାହା ସକାଶୁ ଆପଣଙ୍କୁ ବିରକ୍ତ କର ନାହିଁ। ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରହ। ଯେତେବେଳେ ଦୁଷ୍ଟମାନେ ସମୃଦ୍ଧିଶାଳୀ ହୁଅନ୍ତି, ସେମାନଙ୍କୁ ଦେଖି ବିରକ୍ତ ହୁଅ ନାହିଁ। 8 ପଦରେ ଲେଖା ଅଛି, କ୍ରୋଧରୁ କ୍ଷାନ୍ତ ହୁଅ। ଆପଣ ଜଣେ ଈଶ୍ୱରଙ୍କ ସନ୍ତାନ ହିସାବରେ ଦୁଷ୍କର୍ମ କରି କେବେ ହେଲେ ତହିଁରୁ ବର୍ତ୍ତି ଯାଇପାରିବେ ନାହିଁ। ଆପଣ ନିଶ୍ଚିତ ଭାବେ ସମସ୍ୟାର ସମ୍ମୁଖୀନ ହେବେ, ତେଣୁ କ୍ରୋଧରୁ କ୍ଷାନ୍ତ ହେବା ଉଚିତ। 9 ପଦରେ ଲେଖା ଅଛି, ଦୁଷ୍ଟମାନେ ଉଚ୍ଛିନ୍ନ ହେବେ, ମାତ୍ର ଧାର୍ମିକମାନେ ଦେଶାଧିକାରୀ ହେବେ। ଏହାପରେ 37 ପର୍ବର 11 ପଦରେ ଏହିପରି ଲେଖା ଅଛି, ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ। ଦିନ ଆସୁଅଛି ଇସ୍ରାଏଲ ପୃଥିବୀର ଅଧିକାରୀ ହେବେ ଓ ଖ୍ରୀଷ୍ଟ ବିଶ୍ୱାସୀମାନେ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବେ। ସେମାନେ ଏହି ଜଗତରେ ମଧ୍ୟ ସେହି ସମସ୍ତ ଆତ୍ମିକ ଆଶୀର୍ବାଦର ଅଧିକାରୀ ହେବେ। ଏହାପରେ 37 ପର୍ବର 14 ପଦରୁ ଆରମ୍ଭ କରି 28 ପଦ ପର୍ଯ୍ୟନ୍ତ ଆମେ ଦୁଷ୍ଟର କାର୍ଯ୍ୟକଳାପ ଓ ତାହାର ବିନାଶ ଦେଖୁ। ଈଶ୍ୱର ତାହାକୁ ଉଚ୍ଛିନ୍ନ କରିବେ। ଏହାପରେ 29 ପଦରୁ 40 ପଦ ମଧ୍ୟରେ ଆମେ ଦେଖୁଛୁ ଯେ ଧାର୍ମିକ ଲୋକର ଫଳ ଆଉ ତାହାର ଜୟ। ଏହି ବିଷୟ ପୁନର୍ବାର ଆମମାନଙ୍କୁ ସ୍ମରଣ କରାଇଦିଏ ଯେ ଈଶ୍ୱର ଅବ୍ରାହ୍ମଙ୍କ ପ୍ରତି ଓ ଇସ୍ରାଏଲ ପ୍ରତି କରିଥିବା ତାଙ୍କର ଅନନ୍ତକାଳସ୍ଥାୟୀ ପ୍ରତିଜ୍ଞାକୁ ସଫଳ କରିବାକୁ ଯାଉଅଛନ୍ତି। ସେ ତାଙ୍କର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦରେ ଆଶୀର୍ବାଦଯୁକ୍ତ କରିଅଛନ୍ତି, ମାତ୍ର ସେ ଇସ୍ରାଏଲ ସନ୍ତାନଗଣକୁ ସେହି ଜାଗତିକ ଆଶୀର୍ବାଦ ସବୁ ପ୍ରଦାନ କରିବାକୁ ଯାଉଅଛନ୍ତି, ଆଉ ସେମାନେ ସେହି ପ୍ରତିଜ୍ଞାତ ଦେଶକୁ ଅଧିକାର କରି ତହିଁରେ ପୁନର୍ବାର ବସବାସ କରି ଈଶ୍ୱରଙ୍କ ଆଶୀର୍ବାଦ ସବୁର ଅଧିକାରୀ ହେବାକୁ ଯାଉଅଛନ୍ତି। ଏହାପରେ 37 ଓ 38 ପଦରେ ଆମେ ଦେଖୁଛୁ ଯେ ସିଦ୍ଧ ଲୋକ ସେହି ଯିଏକି ଈଶ୍ୱରଙ୍କ ପ୍ରତି ସିଦ୍ଧ, ଅର୍ଥାତ୍ ଯିଏକି ଈଶ୍ୱରଙ୍କଠାରେ ବିଶ୍ୱାସ କରି ତାହାଙ୍କ ପରିତାଣ ଉପରେ ନିର୍ଭର କରେ, ତାହାର ଶେଷଫଳ ଶାନ୍ତିକର, ମାତ୍ର ଦୁଷ୍ଟର ଶେଷଫଳ ଉଚ୍ଛିନ୍ନତା। ସେମାନେ ଉଚ୍ଛିନ୍ନ ହେବେ, ସେମାନଙ୍କର କୌଣସି ଚିହ୍ନମନ ରହିବ ନାହିଁ, ଏହା ନିଶ୍ଚିତ। ପ୍ରିୟ ବନ୍ଧୁ, ଆଜି ଏହି ବାକ୍ୟ ଅନୁଯାୟୀ ଆମେ ନିଜ ନିଜର ଜୀବନକୁ ସମୀକ୍ଷା କରୁ ଓ ନିଜକୁ ପଚାରୁ, ମୁଁ ଆଜି କେଉଁ ମାର୍ଗ ଅବଲମ୍ବନ କରୁଅଛି? ଏହା ମୃତ୍ୟୁର ମାର୍ଗ ନା ଜୀବନର ମାର୍ଗ? ଏହା ସିଦ୍ଧତାର ମାର୍ଗ ନା ଦୁଷ୍ଟତାର ମାର୍ଗ? ଏହା ଧାର୍ମିକତାର ମାର୍ଗ ନା ଅଧାର୍ମିକତାର ମାର୍ଗ? କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଧାର୍ମିକର ମାର୍ଗ ଅନନ୍ତ ଜୀବନର ମାର୍ଗ, କିନ୍ତୁ ଦୁଷ୍ଟର ମାର୍ଗ ଅନନ୍ତ ମୃତ୍ୟୁର ମାର୍ଗ, ଏହାର ଶେଷଫଳ ବିନାଶ। ତେଣୁକରି ଗୀତ ସଂହିତା ପ୍ରଥମ ପର୍ବରେ ଲେଖା ଅଛି ଯେ ଯେଉଁ ଜଣ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିମ୍ବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ପ୍ରିୟ ବନ୍ଧୁ, ଯଦି ଆମମାନେ ଧାର୍ମିକତାର ମାର୍ଗରେ ଅଗ୍ରସର ହେବା ପାଇଁ ଚାହୁଁ, ତାହେଲେ ସେହି ମାର୍ଗ ନିମନ୍ତେ ପ୍ରଭୁଙ୍କର ବାକ୍ୟ ହିଁ ଆମମାନଙ୍କୁ ଆଲୋକ ଦେଖାଇବ, ଆଉ ପ୍ରଭୁଙ୍କର ବାକ୍ୟ ହିଁ ଆମମାନଙ୍କୁ ସେହି ଧାର୍ମିକତାର ମାର୍ଗରେ କଢ଼ାଇ ନେବ। କିନ୍ତୁ ଏ ଜଗତରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ଈଶ୍ୱରଙ୍କ ବାକ୍ୟକୁ ତୁଚ୍ଛ ଜ୍ଞାନ କରି, ଈଶ୍ୱରଙ୍କ ବାକ୍ୟ ବିଷୟରେ ଅବହେଳା କରି ସେମାନେ ଏହି ଜଗତର ଅନେକ ବିଷୟରେ ସେମାନେ ବ୍ୟସ୍ତ ରହନ୍ତି, ଏପରିକି ସେମାନେ କାଳ୍ପନିକ ଗପ ସବୁ ଅଧ୍ୟୟନ କରନ୍ତି, କାଳ୍ପନିକ ବିଷୟରେ ମନୋଯୋଗ କରନ୍ତି, ସମସ୍ତ ପ୍ରକାର କାହାଣୀ ବହିରେ ସେମାନେ ମନୋଯୋଗ କରନ୍ତି, ଏପରିକି ସେମାନେ ଯେଉଁଗୁଡ଼ିକ କାଳ୍ପନିକ କାହାଣୀ ତାକୁ ସତ୍ୟ ଘଟଣା ବୋଲି ମନେ କରନ୍ତି। କିନ୍ତୁ ଈଶ୍ୱରଙ୍କର ବାକ୍ୟ ଯେ ସତ୍ୟ ଜୀବନ୍ତ ବାକ୍ୟ, ଏହା ଯେ ଜୀବନଦାୟକ, ସେ ବିଷୟରେ କିଛି ଚିନ୍ତା କରନ୍ତି ନାହିଁ। ଆଜି ଆମେ ଈଶ୍ୱରଙ୍କର ବାକ୍ୟକୁ କେତେ ଦୂର ଗୁରୁତ୍ୱ ଦେଉଛୁ? ଆମେ ଜାଣୁ ଆମେ ପ୍ରତ୍ୟେକ ଧାର୍ମିକତାର ମାର୍ଗରେ ଅଗ୍ରସର ହେବା ପାଇଁ ଚାହୁଁ, କିନ୍ତୁ ଆଜି ଆମେ କାହିଁକି ଯାଇପାରୁନା? କାହିଁକି ସେହି ଧାର୍ମିକତାର ମାର୍ଗରେ ଆମେ ଅଗ୍ରସର ହୋଇପାରୁନା? ଯେହେତୁ ଆମମାନେ ଈଶ୍ୱରଙ୍କର ବାକ୍ୟ ବିଷୟରେ ଅବହେଳା କରୁ। ପ୍ରଭୁଙ୍କର ବାକ୍ୟ ହିଁ ଆମମାନଙ୍କୁ ଧାର୍ମିକତାର ମାର୍ଗ ଦେଖାଇବ, ଆଉ ସେହି ଧାର୍ମିକତାର ମାର୍ଗରେ କଢ଼ାଇ ନେବ। ପ୍ରିୟ ବନ୍ଧୁ, ଆଜି ଆମେ ପ୍ରଭୁଙ୍କର ବାକ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ। ଯଦି ନାହିଁ, ତାହେଲେ ଆମମାନେ ଜାଣି ରଖିବା ଉଚିତ ଯେ ଆମେ ସେହି ବିନାଶର ମାର୍ଗରେ ଗତି କରୁଅଛୁ। ଆପଣ ଜାଣନ୍ତି, ବିନାଶର ମାର୍ଗ ଅତି ପ୍ରଶସ୍ତ ମାର୍ଗ। ସେଥିପାଇଁ ବାକ୍ୟରେ ଲେଖା ଅଛି ଯେ ଜୀବନକୁ ନେଇଯିବାର ପଥ ସଂକୀର୍ଣ୍ଣ, କିନ୍ତୁ ବିନାଶକୁ ନେଇଯିବାର ପଥ ପ୍ରଶସ୍ତ। ତେଣୁ ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ପ୍ରଭୁଙ୍କୁ ଗ୍ରହଣ କରିବା ଦ୍ୱାରା ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହେଲେ ଜାଣି ରଖନ୍ତୁ ଯେ ଏହାର ପରବର୍ତ୍ତୀ ପଦକ୍ଷେପ ହେଉଛି ଏକ ଆନନ୍ଦର ପଥ, ଏକ ସୁରକ୍ଷାର ପଥ ଏବଂ ଏକ ଜୀବନର ପଥ। ପ୍ରଭୁ ପ୍ରତ୍ୟେକଙ୍କୁ ସେହି ଜୀବନର ପଥରେ କଢ଼ାଇ ନିଅନ୍ତୁ।
শ্রোতা আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকাটি আউথরে শুণন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখুন @radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।